ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ଶରଣପଲ୍ଲୀରୁ କହୁଛି, 26 ନମ୍ବର ୱାର୍ଡର ମିନତୀ ସାହୁ, ସିଙ୍ଗିଲ ୱାର୍ଡରେ କାମ କରୁଛି। ମୋ ପୁଅର ଆକ୍ସିଡେଣ୍ଟ ହେଇଥିଲା, କିନ୍ତୁ ସେ ଏବେ କୌଣସି ଜିନିଷ ଉଠେଇ ପାରୁନି କି ଭାରି ଜିନିଷ ହେଇପାରୁନି, କିନ୍ତୁ 6 ନମ୍ବର ମେଡିକାଲ ଆସିଥିଲା, ଆସିକି ଡକ୍ଟରଙ୍କୁ ଦେଖେଇଥିଲା। ଦେଖେଇଥିଲା ଯେ ଡକ୍ଟର କହିଥିଲେ ଆମେ କଣ କରିକିନା ଦବୁ ବୋଲି, କିନ୍ତୁ ପାଠ ସାଠ ପଢିଛି କିଛି କରିପାରୁନି ଜୀବନରେ। ଆଉ ମୁଁ 6 ନମ୍ବର ମେଡିକାଲ ଏବେ ସାର୍ଟିଫିକେଟ ମତେ ଦେଲା, କିନ୍ତୁ 8% ମାତ୍ର ଦେଇଛନ୍ତି, କିନ୍ତୁ ସେ ତ 8% କିଛି ହେଇପାରିବନି। ଯଦି ଆପଣଙ୍କ ସହାୟତାରେ ମତେ କିଛି ସାହାଯ୍ୟ ମିଳନ୍ତା ତାହେଲେ ମୁଁ ଆପଣଙ୍କର ଚିର ଋଣୀ ହେଇକି ରହିଯାଆନ୍ତି।